ୱାର୍ଡ ନମ୍ବର 42। ମୋର ନାମ ରୀନା ସାହୁ, ମୁଁ ବୁଦ୍ଧେଶ୍ୱରୀ କଲୋନୀରୁ କହୁଛି। ଆମ ବସ୍ତିର ଚାରି ଘରର ପାଣି ପାଇପ୍ ଭାଙ୍ଗି ଯାଇଥିଲା, ଯେହେତୁ ଆମର ପାଣିର ବହୁତ ଅସୁବିଧା ଥିଲା। ସେଥିପାଇଁ SDA ମେମ୍ବର ସିଦ୍ଧାର୍ଥ ପ୍ରଧାନ ଯାଇ କର୍ପୋରେଟରକୁ କହିଥିଲେ। କର୍ପୋରେଟର ୱାଟକୋ ଅଫିସକୁ ଜଣାଇଥିଲେ। ତାପରେ ଆସି ରିପ୍ୟାରିଂ ହୋଇଥିଲା। ବର୍ତ୍ତମାନ ପାଣିର ସୁବିଧା ହୋଇଛି।